ନମସ୍କାର ସାର୍, ମୁଁ କାଲିଗଡ଼ା ଅନ୍ତର୍ଗତ କୈରସ ଗ୍ରାମରୁ କହୁଥିଲି ଇଶାନ ଉଦଲି। ମୁଁ ଗୋଟେ ଗୀତ ଗାଇବାକୁ ଚାହେଁ। ପାରିବେ ପାଲଘାତରେ ପାରିବେ ଅଲଗା କରି ମୁଗସ ଧଡ଼ସ ଯେତେ ଯାହାବା ଦାସ ମୁଗସ ଧଡ଼ସ ଯେତେ ଯାହାବା ଦାସ ପାରିଲେ ପାରିବ କେବଳ ମରଣ ନହେଲେ ଆମକୁ ପାରିବେନି କେହି ଅଲଗା କରି ପାରିବେନି କେହି ଅଲଗା କରି ଦେହ ଗୋଟେ ମନ ଚାରି ଆଖି ଗୋଟେ ସ୍ୱପ୍ନ ଦେହ ଗୋଟେ ମନ ଚାରି ଆଖି ଗୋଟେ ସ୍ୱପ୍ନ ମୁଁ ଆଖି ତୁନି ଦୁନି ମୁଁ ସ୍ୱପ୍ନ ମୁଁ ସ୍ୱପ୍ନ ତୁ ଅକ୍ଷରି ପାରିବେନି କେହି ଅଲଗା କରି ପାରିବେନି କେହି ଅଲଗା କରି।